ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦ୍ୱାରା ତିଆରି ହୋଇଥିବା ଅଲଚିକି ଲିପିର 100 ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରନ ଆଜି ଉପରବେଳା 4 ବଜେ ଗୋଟିଏ ଖାସ୍ କାର୍ଯ୍ୟକ୍ରମ ହେବା। ଏଥି ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ଅଲଚିକି ଲିପିର ପ୍ରଦର୍ଶନୀ, ଏହି ଲିପି ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନୀ ହେବା ସହିତ ଗୋଟିଏ ସ୍କାରକୀ ଡାକ ଟିକଟ ଆଉ ମୁଦ୍ରା ଉନ୍ମୋଚନ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀନ ଆଜି ଭାରତ ଏଆଇ ଇମ୍ପାକ୍ଟ ଏକ୍ସପୋ 2026ର ଉଦ୍ଘାଟନ କରିବେ। ସମ୍ମିଳନୀଟି କୃତ୍ରିମ ବୁଦ୍ଧିମତାର ବ୍ୟବହାର ସଙ୍ଗେ ସ୍ୱାସ୍ଥ୍ୟ, ସେବା, କୃଷି ଓ ପ୍ରଶାସନ କ୍ଷେତ୍ରର ଅଭିବୃଦ୍ଧି ବାବଦେ ଆଲୋଚନା କରାଯିବା। ପାଞ୍ଚଦିନିଆ ସମ୍ମିଳନୀଟି ପୃଥିବୀର ଭିନ୍ ଭିନ୍ ଦେଶର ଏଆଇ ପାଭିଲିୟନ ପ୍ରଦର୍ଶନ କରାଯିବା, 300 ଅଧିକା ପାଭିଲିୟନ ଆଉ ସିଧାସଳଖ ବ୍ୟବହାର ଉପଯୋଗ କୌଶଳ ପ୍ରଦର୍ଶନ କରାଯିବା। ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆଇବା କାଲିଠାନୁ ମୂଲ ହେବା। ତାର ଆଗନୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱରର ଗୋଟିଏ ସର୍ବଦଳୀୟ ବୈଠକ ହେବା। ବୈଠକଟି ମନ୍ତ୍ରୀ ବିଧାୟକଙ୍କ ସହିତ ଭିନ୍ ଭିନ୍ ଦଳର ନେତାମାନେ ଉପସ୍ଥିତ ରହିବେ। ଅଧିବେଶନ ସମେତି ଗୃହର ସୁପରିଚାଳନା ଲାଗି ଦଳର ନେତାମାନଙ୍କଠାରୁ ବାଚସ୍ପତି ସହଯୋଗ ମାଗବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମୀକ୍ଷା କରିବେ। ରତ୍ନଭଣ୍ଡାର ଗଣତି ମଣ୍ଟିନୁ ମୂଲ କରିକି ଭିନ୍ ଭିନ୍ କାମକାଜ, ରତ୍ନଭଣ୍ଡାର ପରିଚାଳନାକୁ ନେଇକରି ତିଆରି ହୋଇଥିବା ଏସ୍ଓପି ବାବଦେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଉତ୍ତରୁ ରତ୍ନଭଣ୍ଡାର ପରିଚାଳନା ଲାଗି କାର୍ଯ୍ୟାବଳୀ ତିଆରି କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମହାଶିବରାତ୍ରୀ ଅବସରରେ ଗଲାକାଲି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବାର ସହିତ ନୀତିକାନ୍ତି ସୁରଖୁର୍ତ୍ତି ଶେଷ କରିଥିବାରୁ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇଛନ୍। ଏହି ଅବସରରେ ହୋଇଥିବା ସାଂସ୍କୃତିକ ସମାରୋହଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଏକାମ୍ର କ୍ଷେତ୍ର ବିକାଶ ଲାଗି 330 କୋଟି ଟଙ୍କା ଖର୍ଚ୍ଚ କରାଯିବା ବୋଲି କହିଛନ୍। ଶ୍ରୀକ୍ଷେତ୍ର ପୁରୀ, ଅର୍କକ୍ଷେତ୍ର କୋଣାର୍କ ଓ ଏକାମ୍ର କ୍ଷେତ୍ର ସହିତ ରାଜ୍ୟର ଅଲଗା ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ରମାନଙ୍କର ଉନ୍ନତି ଲାଗି ସରକାର ଲକ୍ଷ୍ୟ ରଖିଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମହାଶିବରାତ୍ରି ଅବସରରେ ଗଲାକାଲି ରାଜ୍ୟର ଭିନ୍ ଭିନ୍ ଶିବ ମନ୍ଦିରମାନଙ୍କେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଗଲାକାଲି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବାର ସହିତ ମନ୍ଦିର ପାଖେ ହୋଇଥିବା ସାଂସ୍କୃତିକ ସମାରୋହକେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ, ପୂର୍ତ୍ତ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ଏକାମ୍ର ବିଧାୟକ, ଭୁବନେଶ୍ୱର ମେୟର ପ୍ରମୁଖ ଉପସ୍ଥିତ ଥିଲେ। ସାଇବର ଅପରାଧ ନେଟୱର୍କକେ ନିଷ୍କ୍ରିୟ କରିବାର ଲାଗି ଓଡ଼ିଶା ପୁଲିସ ତରଫୁ ଚାଲିଥିବା ଅପରେସନ୍ ସାଇବର କବଚ ଅଭିଯାନଟି ସାଇବର ଠକେଇ ଲାଗି ବ୍ୟବହାର ହେଉଥିବା ବେନାମୀ ବ୍ୟାଙ୍କ ଆକାଉଣ୍ଟମାନଙ୍କୁ ଯାଞ୍ଚ କରାଯାଉଛି। ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ଗଲାକାଲି 73 ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି। ପୁଲିସ 3 ନୂଆ ସାଇବର ମାମଲା ରୁଜୁ କରିବାର ସହିତ 6 ଜଣଙ୍କୁ ଗିରଫ କରିଛି। ଇତର ସହିତ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଆଉ ସାଇବର ଅପରାଧୀ ସହଯୋଗ କରୁଥିବା 51 ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। ସବୁନୁ ଯହ ବୌଦ୍ଧ ଜିଲ୍ଲାର 45, ମାଲକାନଗିରିର 20 ଆଉ ସୁନ୍ଦରଗଡ଼ ଜିଲ୍ଲାର 2 ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି। ବଜାର ଆଧାରିତ ସହରୀ ପରିବର୍ତ୍ତନକେ ଆହୁରି ତୁର୍ତ୍ତି କରିବା ଲାଗି 1,00,000 କୋଟି ଟଙ୍କାର ସହରୀ ଚ୍ୟାଲେଞ୍ ପାଣ୍ଠି ୟୁସିଏଫ୍କେ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହି ପାଣ୍ଠି ଜରିଏ ଆଇବା 5 ବର୍ଷ ଭିତରେ ଦେଶର ସହରାଞ୍ଚଳମାନଙ୍କର ବିକାଶ ଲାଗି 4,00,000 କୋଟି ଟଙ୍କା ନିବେଶ କରାଯିବା। ଉନ୍ନତମାନର ସହରାଞ୍ଚଳ ଭିତ୍ତିଭୂମି ନିର୍ମାଣ ଲାଗି ବଜାର ଅର୍ଥ, ଘରୋଇ ଭାଗିଦାରୀ ଆଉ ନାଗରିକ କୈନ୍ଦ୍ରିକ ସଂସ୍କାରକେ ବ୍ୟବହାର କରାଯିବା। ଚଳିତ ଆର୍ଥିକ ବର୍ଷନୁ 2030-31 ଆର୍ଥିକ ବର୍ଷ ତକ୍ ଇତାକେ କାର୍ଯ୍ୟକାରୀ କରାଯିବା। ତା ଋତୁ 2033-34 ଆର୍ଥିକ ବର୍ଷ ତକ୍ ଇତାର ସମ୍ପ୍ରସାରଣ ଯୋଜନା କରାଯାଇଛି। ଆଇସିସି T20 ପୁରୁଷ ବିଶ୍ୱକପ୍ରେ ଗଲାକାଲି ପାକିସ୍ତାନକେ 61 ରନ୍ ହରେଇକରି ଭାରତୀୟ ଦଳ ବିଜୟୀ ହୋଇଛି। ଶ୍ରୀଲଙ୍କା ଆର୍ ପ୍ରେମାଦାସା ଷ୍ଟାଡିୟମ୍ନ ହୋଇଥିବା ଏହି ମ୍ୟାଚ୍ଟି ଭାରତ ପହିଲା ବ୍ୟାଟିଂ କରିକି 175 ରନ୍ କରିଥିଲା। ଇତାର ଜବାବଟି ପାକିସ୍ତାନ ଦଳ 114 ରନ୍ କରିକି ଅଲ୍ ଆଉଟ୍ ହୋଇଯାଇଥିଲା। ସୁବର୍ଣ୍ଣପୁର ରୟାଲ ପଡ଼ିଆନ ଚାଲିଥିବା ଜିଲ୍ଲା ପୁସ୍ତକ ମେଳା ଇଙ୍କ ଫେଷ୍ଟ 2026ର 2 ଦିନେ ଗଲାକାଲି ସୁବର୍ଣ୍ଣପୁରର ଟେରାକୋଟା ଶିଳ୍ପ ଐତିହ୍ୟ ଆଉ ଶିଳ୍ପ ସୃଜନର ସାଂସ୍କୃତିକ ଉତ୍ତରାଧିକାରୀ ବିଷୟବସ୍ତୁ ଉପରେ ଗୋଟିଏ ବୌଦ୍ଧିକ ଆଲୋଚନା ହୋଇଥିଲା। ଏହି ଅବସରରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଉପସ୍ଥିତ ରହିକରି ଟେରାକୋଟା ଶିଳ୍ପୀ ମୁକୁନ୍ଦ ରଣାଙ୍କୁ ଇଙ୍କ ଫେଷ୍ଟ ସମ୍ମାନୀ ସମ୍ମାନିତ କରିଥିଲେ। ପାଣିପାଗ ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ କମିଛେ। ଆଇବା 2 ତକ୍ ପାଗ ଏନ୍ତା ରହିବା। ତାର ଉତ୍ତରୁ ତାପମାତ୍ରା 2-3 ଡିଗ୍ରୀ ତକ୍ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।